ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ଭାରତର ଅର୍ଥନୈତିକ ଅଭିବୃଦ୍ଧି ବିଶ୍ୱସ୍ତରୀୟ ସ୍ୱୀକୃତି ଲାଭ କରିଛି କହିଲେ ସୂଚନା ଓ ପ୍ରସାରଣ ମନ୍ତ୍ରୀ। ଭାରତ ସିଙ୍ଗାପୁର ମନ୍ତ୍ରୀସ୍ତରୀୟ ଚତୁର୍ଥ ପର୍ଯ୍ୟାୟ ଗୋଲଟେବୁଲ୍ ବୈଠକରେ ଯୋଗଦେବା ପାଇଁ ସିଙ୍ଗାପୁର ଗସ୍ତରେ ଗଲେ ଭାରତୀୟ ମନ୍ତ୍ରୀସ୍ତରୀୟ ପ୍ରତିନିଧି ମଣ୍ଡଳୀ। କୋଲକାତାରେ ଏକ ହୋଟେଲରେ ଅଗ୍ନିକାଣ୍ଡ ଘଟି 9 ଜଣଙ୍କର ମୃତ୍ୟୁ। ନିଖୋଜ ଏବଂ ଉଦ୍ଧାର ପିଲାଙ୍କ ଚିହ୍ନଟ ପାଇଁ ଜାତୀୟ ଡିଏନ୍ଏ ଓ ବାୟୋମେଟ୍ରିକ୍ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ନେଇ ସୁପ୍ରିମକୋର୍ଟଙ୍କ ପରାମର୍ଶ ଏବଂ ଗାଲି ଟେଷ୍ଟରେ ଶ୍ରୀଲଙ୍କାକୁ 165 ରନ୍ରେ ପରାସ୍ତ କଲା ଭାରତ। ଭାରତର ଅର୍ଥନୈତିକ ଅଭିବୃଦ୍ଧି ବିଶ୍ୱସ୍ତରୀୟ ସ୍ୱୀକୃତି ଲାଭ କରିଛି ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ଅଭିବୃଦ୍ଧି ହାର 6-8% ପରିସରକୁ ବୃଦ୍ଧି ପାଇଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ନୂଆଦିଲ୍ଲୀରେ ଉତ୍ତରପ୍ରଦେଶ ଜାପାନ ନିବେଶ ସମ୍ମିଳନୀ 2026କୁ ସମ୍ବୋଧନ କରି ଶ୍ରୀ ବୈଷ୍ଣବ କହିଛନ୍ତି, ଏହି ଅଭିବୃଦ୍ଧି 4 ପ୍ରମୁଖ କ୍ଷେତ୍ର ଉପରେ ପର୍ଯ୍ୟବେସିତ। ସେଗୁଡ଼ିକ ହେଉଛି ସାମାଜିକ, ପ୍ରଯୁକ୍ତିବିଦ୍ୟା ଏବଂ ଭିତ୍ତିଭୂମି ବିକାଶ ଓ ସମାବେଶୀ ଅଭିବୃଦ୍ଧି ତଥା ଉତ୍ପାଦନ କ୍ଷେତ୍ର। ବିଭିନ୍ନ କ୍ଷେତ୍ରରେ ନିବେଶ ଦେଶର ଅଭିବୃଦ୍ଧି ଯାତ୍ରାରେ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ପ୍ରତିବର୍ଷ ଭାରତରେ 130 ବିଲିୟନ୍ ଆମେରିକୀୟ ଡଲାର ନିବେଶ ହେଉଛି। ଏହିଭଳି ବର୍ଦ୍ଧିତ ଆର୍ଥିକ କାର୍ଯ୍ୟକଳାପ ଦେଶର ଅଭିବୃଦ୍ଧି କ୍ଷେତ୍ରରେ ନିରନ୍ତରତା ବଜାୟ ରଖିପାରିଛି, ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ସମାଜର ବିଭିନ୍ନ ବର୍ଗଙ୍କ ପାଖରେ ଅଭିବୃଦ୍ଧିର ସୁଫଳ ପହଞ୍ଚିପାରୁଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ସେ କହିଛନ୍ତି, ଦେଶରେ ରେଳ ବୈଦ୍ୟୁତିକରଣ କ୍ଷେତ୍ର 99.6% ସମ୍ପୂର୍ଣ୍ଣ ହୋଇଛି। ଗତ ଦଶନ୍ଧି ମଧ୍ୟରେ ପ୍ରାୟ 38,000 କିଲୋମିଟର ରେଳ ଯୋଗାଯୋଗ ବୃଦ୍ଧି ପାଇବା ସହ 162 ଅର୍ଦ୍ଧ ଦ୍ରୁତଗାମୀ ଟ୍ରେନ୍ ଚଳାଚଳ କରାଯାଇଛି। ଭାରତ ଏବେ ବିଶ୍ୱରେ ଦ୍ୱିତୀୟ ବୃହତ୍ ସଡ଼କ ଯୋଗାଯୋଗ ରାଷ୍ଟ୍ରରେ ପରିଣତ ହୋଇଛି। ଗତ ଦଶନ୍ଧି ମଧ୍ୟରେ ପ୍ରାୟ 65,000 କିଲୋମିଟର ରାଜପଥ ନିର୍ମିତ ହେବା ସହ ବିମାନ ବନ୍ଦର ସଂଖ୍ୟା ମଧ୍ୟ 2 ଗୁଣ ବୃଦ୍ଧି ପାଇଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ସମାରୋହରେ ଯୋଗଦେଇ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କୃଷି ଉତ୍ପାଦନ ବୃଦ୍ଧି ଏବଂ ଭାରତକୁ ବିଶ୍ୱର ଖାଦ୍ୟ ଯୋଗାଣର ଏକ ହବ୍ ଭାବେ ପରିଣତ କରିବାକୁ ସରକାର କାର୍ଯ୍ୟ କରୁଛନ୍ତି ବୋଲି କହିଛନ୍ତି। କୃଷି କ୍ଷେତ୍ରରେ ବୈଷୟିକ ଉପଯୋଗ ଉତ୍ପାଦନ ମୂଲ୍ୟ ହ୍ରାସ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଚାଷୀଙ୍କ ନିକଟରେ ଗବେଷଣାଲବ୍ଧ ଜ୍ଞାନ ପହଞ୍ଚାଇବା ଏବଂ ପ୍ରଯୁକ୍ତିବିଦ୍ୟା ଉପଯୋଗ ଉପରେ ସରକାର ପ୍ରାଥମିକତାର ସହ କାର୍ଯ୍ୟ କରୁଛନ୍ତି ବୋଲି ଶ୍ରୀ ଚୌହାନ କହିଛନ୍ତି।
जापान के साथ भारत की पार्टनरशिप केवल इन्वेस्टमेंट पार्टनरशिप नहीं है, ये डेवलपमेंट की पार्टनरशिप है, ये डिप्लोमेसी की पार्टनरशिप है और ये डिग्निटी की पार्टनरशिप है। उत्तर प्रदेश आपको केवल इन्वेस्टर नहीं मानेगा, आपको डेवलपमेंट पार्टनर मानेगा, क्योंकि हम मानते हैं इन्वेस्टमेंट का सर्वोत्तम रूप है जो कैपिटल के साथ साथ कैपेबिलिटी भी लाती है, टेक्नोलॉजी के साथ टैलेंट लाता है और प्रॉफिट के साथ प्रॉस्पर्टी भी लाता है और रेवेन्यू से ज्यादा रिलेशन मजबूत करता है।
ସମାରୋହରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯୋଗଦେଇ ଭାରତ ଜାପାନ ସହଭାଗିତା ଅଭିବୃଦ୍ଧି ଉପରେ ଆଲୋକପାତ କରିଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆଜିଠାରୁ ଉତ୍ତରାଖଣ୍ଡକୁ 2-ଦିନିଆ ଗସ୍ତରେ ଯାଉଛନ୍ତି। ଡେରାଡୁନ୍ଠାରେ ଇନ୍ଦିରା ଗାନ୍ଧି ଜାତୀୟ ଫରେଷ୍ଟ ଏକାଡେମୀର 2025-27 ବ୍ୟାଚ୍ର ପ୍ରଶିକ୍ଷାର୍ଥୀଙ୍କୁ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। ଉପରାଷ୍ଟ୍ରପତି ଆସନ୍ତାକାଲି ମସୁରୀସ୍ଥିତ ଲାଲବାହାଦୁର ଶାସ୍ତ୍ରୀ ଜାତୀୟ ପ୍ରଶାସନ ଏକାଡେମୀରେ 2024 ବ୍ୟାଚ୍ ଭାରତୀୟ ପ୍ରଶାସନିକ ଅଧିକାରୀଙ୍କ ପାଇଁ ଚାଲିଥିବା ବୃତ୍ତିଗତ ପାଠ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟ ଉଦ୍ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗଦେବେ। ଉପରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସେଠାରେ ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭାରତ ସିଙ୍ଗାପୁର ମନ୍ତ୍ରୀସ୍ତରୀୟ ଚତୁର୍ଥ ପର୍ଯ୍ୟାୟ ଗୋଲଟେବୁଲ୍ ବୈଠକରେ ଯୋଗଦେବା ପାଇଁ ଏକ ମନ୍ତ୍ରୀସ୍ତରୀୟ ପ୍ରତିନିଧି ମଣ୍ଡଳୀ ସିଙ୍ଗାପୁର ଗସ୍ତରେ ଯାଇଛନ୍ତି। ଏଥିରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହିତ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ, ଶିଳ୍ପ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ରାଷ୍ଟ୍ରମନ୍ତ୍ରୀ ଜିତିନ ପ୍ରସାଦ ପ୍ରମୁଖ ଅଛନ୍ତି। 2022 ଆରମ୍ଭ ହୋଇଥିବା ଭାରତ ସିଙ୍ଗାପୁର ମନ୍ତ୍ରୀସ୍ତରୀୟ ଗୋଲଟେବୁଲ୍ ବୈଠକ ଦ୍ୱିପାକ୍ଷିକ ଅର୍ଥନୈତିକ ବିକାଶକୁ ଗତିଶୀଳ କରିଛି। ଉତ୍ପାଦନ, ଯୋଗାଯୋଗ, ପ୍ରଯୁକ୍ତିବିଦ୍ୟା, ଉପଯୋଗ, ସ୍ୱାସ୍ଥ୍ୟସେବା, ଔଷଧ, ଦକ୍ଷତା ବିକାଶ ଏବଂ ନିରନ୍ତରତା ଆଦି କ୍ଷେତ୍ରଗୁଡ଼ିକରେ ଦ୍ୱିପାକ୍ଷିକ ସହଯୋଗକୁ ଅଧିକ ସୁଦୃଢ଼ କରିବା ନେଇ ଏକ ବୈଠକ ଏକ ମଞ୍ଚ ପ୍ରଦାନ କରିବ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ତାଙ୍କ ସିଙ୍ଗାପୁର ପ୍ରତିପକ୍ଷ ଭିଭିଆନ୍ ବାଲକ୍ରିଷ୍ଣନଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମର ଏକ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ଡକ୍ଟର ଜୟଶଙ୍କର କହିଛନ୍ତି, ସିଙ୍ଗାପୁରସ୍ଥିତ ଭାରତୀୟ ଉଚ୍ଚାୟୁକ୍ତଙ୍କ ନୂତନ ଚାନ୍ସେରୀ କମ୍ପ୍ଲେକ୍ସର ଶିଳାନ୍ୟାସ ସମାରୋହରେ ଶ୍ରୀ ବାଲକ୍ରିଷ୍ଣନଙ୍କ ସହ ସେ ଯୋଗ ଦେଇଥିଲେ। ଦ୍ୱିପାକ୍ଷିକ ରଣନୈତିକ ସହଭାଗିତାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଉଭୟ ନେତାଙ୍କ ମଧ୍ୟରେ ମତ ବିନିମୟ ହୋଇଥିବା ଡକ୍ଟର ଜୟଶଙ୍କର ସୂଚନା ଦେଇଛନ୍ତି। କୋଲକାତାରେ ଏକ ଅଗ୍ନିକାଣ୍ଡ ଘଟଣାରେ 9 ଲୋକଙ୍କର ମୃତ୍ୟୁ ହୋଇଛି। ନ୍ୟୁ ମାର୍କେଟ ଅଞ୍ଚଳର ଫ୍ରି ସ୍କୁଲ ଷ୍ଟ୍ରିଟ୍ଠାରେ ଥିବା ଏକ ହୋଟେଲରେ ଘଟିଥିବା ଏହି ଅଗ୍ନିକାଣ୍ଡରେ ଅନ୍ୟ 16 ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ 5 କୋଠାର 3 ପର୍ଯ୍ୟନ୍ତ ନିଆଁ ବ୍ୟାପି ଯାଇଥିଲା। ତେବେ ହୋଟେଲରେ କୌଣସି ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଘଟଣାର ତଦନ୍ତ ପାଇଁ କୋଲକାତା ପୁଲିସ୍ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରିଛି। ଡିସିଡିଡି ସ୍ପର୍ଶ ନିଲିଙ୍ଗିଙ୍କ ନେତୃତ୍ୱରେ ଏହି 7 ଦଳ ଗଠନ କରାଯାଇଛି। ଶିଳ୍ପମନ୍ତ୍ରୀ ତାପସ ରାୟ ଏବଂ ପୌର ବ୍ୟାପାର ଓ ନଗର ଉନ୍ନୟନ ମନ୍ତ୍ରୀ ଅଗ୍ନିମିତ୍ର ପାଲ୍ ଆଜି ସକାଳେ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ମୃତକଙ୍କ ମଧ୍ୟରେ 2 ମହିଳା ଏବଂ 1 ଶିଶୁ ଅନ୍ତର୍ଭୁକ୍ତ। ଏହି ଘଟଣାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେମାନେ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ନିଖୋଜ ଏବଂ ଉଦ୍ଧାର ହୋଇଥିବା ପିଲାଙ୍କ ଚିହ୍ନଟ ପାଇଁ ଏକ ଜାତୀୟ ଡିଏନ୍ଏ ଏବଂ ବାୟୋମେଟ୍ରିକ୍ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି। ଏଥିପାଇଁ କେନ୍ଦ୍ର ଏବଂ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କଠାରୁ କୋର୍ଟ ଜବାବ ଲୋଡ଼ିଛନ୍ତି। ଏହାଦ୍ୱାରା ବୈଜ୍ଞାନିକ ଭାବେ ଚିହ୍ନଟ, ସନ୍ଧାନ ଏବଂ ଉଦ୍ଧାର ପାଇଥିବା ପିଲାଙ୍କୁ ତାଙ୍କ ପରିବାର ସହ ଯୋଡ଼ାଯାଇପାରିବ। ସୁପ୍ରିମକୋର୍ଟ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏବଂ ଜାତୀୟ ଶିଶୁ ସୁରକ୍ଷା ଆୟୋଗଙ୍କୁ ଏଥିପାଇଁ ନୋଟିସ୍ ଜାରି କରିଛନ୍ତି। ଏ ସଂକ୍ରାନ୍ତ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଏହା କହିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜିଠାରୁ 2 ତାମିଲନାଡୁ ଗସ୍ତରେ ଯିବେ। ଶ୍ରୀ ଶାହା ସନ୍ଧ୍ୟାରେ ଚେନ୍ନାଇଠାରେ ପହଞ୍ଚିବାର କାର୍ଯ୍ୟସୂଚୀ ରହିଛି। ଚେନ୍ନାଇ ନିକଟସ୍ଥ କୋଲମ୍ଠାରେ ଆସନ୍ତାକାଲି ଶ୍ରୀ ଶାହା ଦକ୍ଷିଣ ଭାରତ ମୁଖ୍ୟମନ୍ତ୍ରୀ ସମ୍ମିଳନୀରେ ଯୋଗଦେବେ। ଏଥିରେ ତାମିଲନାଡୁ, କେରଳମ୍, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା ଏବଂ ପୁଡୁଚେରୀର ମୁଖ୍ୟମନ୍ତ୍ରୀ ଅଂଶଗ୍ରହଣ କରିବେ। ଜମ୍ମୁ କାଶ୍ମୀରରେ ପ୍ରତିକୂଳ ପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଶ୍ରୀମାତା ବୈଷ୍ଣବଦେବୀ ଯାତ୍ରା ପାଇଁ ନୂତନ ପଞ୍ଜୀକରଣକୁ ଅସ୍ଥାୟୀ ଭାବେ ସ୍ଥଗିତ ରଖାଯାଇଛି। ଶ୍ରୀମାତା ବୈଷ୍ଣବଦେବୀ ମନ୍ଦିର ବୋର୍ଡ ପକ୍ଷରୁ ଏ ସଂକ୍ରାନ୍ତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ତେବେ ପୂର୍ବରୁ ପଞ୍ଜୀକୃତ ଏବଂ ବୈଧ ଆର୍ଏଫ୍ଆଇଡି କାର୍ଡ ପାଇଥିବା ତୀର୍ଥଯାତ୍ରୀ ମାତାଙ୍କ ଦର୍ଶନ ପାଇଁ ଯାଇପାରିବେ। ପାଗ ପରିସ୍ଥିତି ଏବଂ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶାବଳୀ ଆଧାରରେ ମାତା ବୈଷ୍ଣବଦେବୀଙ୍କ ମନ୍ଦିରକୁ ଗସ୍ତ କରିବାକୁ ଏହି ପଞ୍ଜୀକୃତ ତୀର୍ଥଯାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି। ପାଗ ପରିସ୍ଥିତିରେ ପରିବର୍ତ୍ତନ ହେବା ପରେ ପୁନଃ ପଞ୍ଜୀକରଣ ବ୍ୟବସ୍ଥା ଆରମ୍ଭ କରାଯିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର ଆଜି ନୂଆଦିଲ୍ଲୀଠାରେ ଅଷ୍ଟ୍ରିଆର ରାଷ୍ଟ୍ରଦୂତ ଡକ୍ଟର ରବର୍ଟ ଜିସେଫ୍ଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ନିର୍ବାଚନ ସଦନରେ ଅନୁଷ୍ଠିତ ଏହି ବୈଠକରେ ଉଭୟଙ୍କ ମଧ୍ୟରେ ଗଣତାନ୍ତ୍ରିକ ପ୍ରକ୍ରିୟା ଏବଂ ନିର୍ବାଚନ ପରିଚାଳନା ଉପରେ ମତ ବିନିମୟ ହୋଇଛି। ଆନ୍ତର୍ଜାତିକ ସମ୍ମିଳନୀର ଦୃଷ୍ଟିକୋଣ ଆଧାରରେ ଉଭୟ ଦେଶ ମଧ୍ୟରେ ଗଣତାନ୍ତ୍ରିକ ସହଯୋଗକୁ ସୁଦୃଢ଼ କରିବା ନେଇ ଅଙ୍ଗୀକାରବଦ୍ଧତା ପ୍ରକାଶ ପାଇଛି। ନିର୍ବାଚନ ପ୍ରକ୍ରିୟାରେ ସାମିଲ ହେଉଥିବା କର୍ମଚାରୀଙ୍କ ପ୍ରଶିକ୍ଷଣ କ୍ଷେତ୍ରରେ ସହଯୋଗ ନେଇ ଉଭୟ ଦେଶ ସହମତ ହୋଇଛନ୍ତି। ଗାଲେ ଟେଷ୍ଟରେ ଭାରତ ବିଜୟୀ ହୋଇଛି। ଶ୍ରୀଲଙ୍କାକୁ 165 ପରାସ୍ତ କରି ଭାରତ ଚଳିତ ଟେଷ୍ଟ ସିରିଜ୍ର ପ୍ରଥମ ମ୍ୟାଚ୍କୁ ଜିତି ନେଇଛି। ଶ୍ରୀଲଙ୍କା ଆଜି ପଞ୍ଚମ ତଥା ଅନ୍ତିମ ଦିବସରେ ଗତକାଲିର ସ୍କୋର 4 84 ବ୍ୟାଟିଂ ଆରମ୍ଭ କରିଥିଲା। ଦ୍ୱିତୀୟ ଇନିଂସରେ ସମସ୍ତ ୱିକେଟ୍ ହରାଇ 206 ସଂଗ୍ରହ କରିଛି। ଦଳ ପକ୍ଷରୁ ସୋନାର ଦିନୁସା ସର୍ବାଧିକ 84 ଏବଂ ଅଧିନାୟକ ଧନଞ୍ଜୟ ଡିସିଲ୍ଭା 69 ପାଳି ଖେଳିଥିଲେ। ଭାରତ ପକ୍ଷରୁ ମାଧବ ସୁତାର 55 ବିନିମୟରେ 6 ୱିକେଟ୍ ଅକ୍ତିଆର କରିଛନ୍ତି। ଭାରତ ପ୍ରଥମ ଇନିଂସରେ 462 ଏବଂ ଦ୍ୱିତୀୟ ଇନିଂସରେ 193 ସଂଗ୍ରହ କରିଥିଲା। ଶ୍ରୀଲଙ୍କା ପ୍ରଥମ ଇନିଂସରେ 284 ଏବଂ ଦ୍ୱିତୀୟ ଇନିଂସରେ 206 ସଂଗ୍ରହ କରିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଭାରତର ଅର୍ଥନୈତିକ ଅଭିବୃଦ୍ଧି ବିଶ୍ୱସ୍ତରୀୟ ସ୍ୱୀକୃତି ଲାଭ କରିଛି, କହିଲେ ସୂଚନା ଓ ପ୍ରସାରଣ ମନ୍ତ୍ରୀ। ଭାରତ ସିଙ୍ଗାପୁର ମନ୍ତ୍ରୀସ୍ତରୀୟ 4th ପର୍ଯ୍ୟାୟ ଗୋଲ୍ଟେବୁଲ୍ ବୈଠକରେ ଯୋଗଦେବା ପାଇଁ ସିଙ୍ଗାପୁର ଗସ୍ତରେ ଗଲେ ଭାରତୀୟ ମନ୍ତ୍ରୀସ୍ତରୀୟ ପ୍ରତିନିଧି ମଣ୍ଡଳୀ। କୋଲକାତାରେ ଏକ ହୋଟେଲରେ ଅଗ୍ନିକାଣ୍ଡ ଘଟି 9 ଜଣଙ୍କର ମୃତ୍ୟୁ। ନିଖୋଜ ଏବଂ ଉଦ୍ଧାର ପିଲାଙ୍କ ଚିହ୍ନଟ ପାଇଁ ଜାତୀୟ ଡିଏନ୍ଏ ଓ ବାୟୋମେଟ୍ରିକ୍ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ନେଇ ସୁପ୍ରିମକୋର୍ଟଙ୍କ ପରାମର୍ଶ ଏବଂ ଗାଲେ ଟେଷ୍ଟରେ ଶ୍ରୀଲଙ୍କାକୁ 165 ରନ୍ରେ ପରାସ୍ତ କଲା ଭାରତ। ସମ୍ବାଦ ଶେଷ ହେଲା।